ओम शांति। आज 31 मई 2026 आज अव्यक्त महावाक्य पुनरावृत्ति तारीख 15 मार्च 2010 मूल्य हेडिंग परमात्मा स्नेहर पात्र आत्मा माने दुखी आत्मा मानंकु सुखर अंजुली दियो व्यर्थ को समाप्त करी समर्थ हुओ एवं समय को पाखे आनो। परमात्मा स्नेहर पात्र आत्मा माने दुखी आत्मा मानंकु सुखर अंजुली दियो व्यर्थ को समाप्त करी समर्थ हुओ एवं समय को पाखे आनो। आज बाप दादा निजर चारियाडर परमात्मा स्नेही पिला मानंकु देखुछंती। एही परमात्मा स्नेही कुटिक भितरे केही केही पिला माने ही अछंती। काहेकि ना एही समय रे ही तुमे माने परमात्मा स्नेहर अनुभव करि पारिबो। सारा कल्प भितरे तो आत्मा मानंकर स्नेह महात्मा मानंकर स्नेह तथा धर्मात्मा मानंकर स्नेह अनुभव करि आसिछ। किंतु परमात्मा स्नेह केवल एही संगम जुगरे ही मिलिथाय जहाँ को तुमे समस्ते अनुभव करुछ। केही जदि तुमको पचारिबो परमात्मा केउठि अछंती तेबे कौन उत्तर देव? मो साथीरे अछंती एवं मो साथीरे ही रहुछंती मोर हृदयरे ही रहुछंती एहिभलि अनुभव करुछ ना। तेबे तुमे माने ही जानिछ एवं तुम मानकर ही एही स्नेहर अनुभव रहिछि जे आम हृदयरे बाबा अछंती एवं बाबांका हृदयरे आमे रहिछु। तुमे माने जानिछ जे एही परमात्मा स्नेहर निशा आमको ही अनुभव करिवार भाग्य प्राप्त होइछि। जदि कहार कहा प्रति स्नेह रही थाए तेबे तार चिन्ह कौन होइथाए? तार चिन्ह हैला ता उपरे समर्पित होइजिबा बा स्वाहा होइजिबा। तेबे परमपिता परमात्मा तुममानक ठारु कौन चाहौछंती ता तो तुमे समस्ते जानिछ। बाबांकर प्रत्येक संतान प्रति एही इच्छा रहिछि जे मोर प्रत्येक संतान बाप समान होवन्तु। जेपरि बाबा अटंती सेहीपरि पिलामानंकर स्थिति मध्य श्रेष्ठ हेउ। तेबे सेही श्रेष्ठ स्थिति कौन अटे? संपूर्ण पवित्रतार स्थिति। एभली पवित्रता जहाँकि स्वप्नरे मध्य अपवित्रता आसीपारिब नाही। कौन एही संपूर्ण पवित्र स्थिति तयारी करुछ त जेउ संपूर्ण पवित्रता भितरे अपवित्रतार चिन्ह वर्ण नथिब। वर्तमान समय रे अंतिम समय पाखे आसुथिबा कारणरु बापदादा एबे एही संकेत देउछंती जे समयर पाखापाखी हेबा अनुसारे व्यर्थ संकल्प आसिबा मध्य अपवित्रतार चिन्ह अटे। सारादिन भितरे एकथा मध्य चेक कर जे कौनसी भी व्यर्थ संकल्प अभिमानर हेउ बा अपमानर हेउ निज आड़कु आकर्षित करूनाही त काहेकिना चालू चालू जदि बाबा देइथिबा विशेषता गुडिकु निजर विशेषता मनेकरि अभिमानरे आसि जाउछ तेबे एहा मध्य व्यर्थ संकल्प हैला। एवं मोर पणियार अशुभ संकल्प मु किछि कम नुहे मु भी सबु किछि जानिछि मोर एहि संकल्प ही यथार्थ अटे श्रेष्ठ अटे आदि आदि एहिभलि मोर पणियार अभिमानर संकल्प मध्य सूक्ष्म अपवित्रतार अंश अटे। तेणु निजे निजकु चेक कर जे कौनसी प्रकारर अपवित्रतार बा व्यर्थ संकल्पर कौनसी अंश रही जाए नाही त काहेकिना एबे पवित्र दुनिया स्थापनार समय को पाखे आणिबा वाला तुम्हें परमात्मा पिला माने ही निमित्त अट। तेबे जेउ माने निमित्त आत्मा माने अटंती सेमानकर संकल्पर भाइब्रेशन अर्थात विचारर प्रकंपन चारियाडे विच्छुरित होइथाय। तेणु चेक कर कौनसी प्रकार व्यर्थ संकल्प मध्य निज आड़कु आकर्षित करूनाही त काहेकिना एबे पवित्र दुनिया पवित्र राज्य पाखे पाखे आसुछि। दुख एवं अशांति चारिआड़े भिन्न भिन्न स्वरूप बढ़ी चली से पवित्रतार भाइब्रेसन आवश्यकता रही तेरे दुख अशांतिर कारण है अपवित्रता। तेणु एवं अपवित्र आत्मा मान भक्त आत्मा मान डबल सेवा करिबा दरकार। पाणी सेवा तो बापदादा देखुंट चारिआड़े धूमधाम चली निज प्रति दोषारोप को समाप्त कर आत्मा मान अतिरिक्त सकाश दरकार ताहा हैला संकल्पर सेवा द्वारा सकाश देवा साहस देवा एवं उमंग उत्साह देवा। तेणु वर्तमान समय रे डबल सेवार आवश्यकता रही सेथिपई बापदादा कहुचंती जे प्रत्येक संतान निजकु पूर्वज मने कर तुम्हें माने एही कल्प वृक्षर मूलदुआ हिसाब से पूर्वज एवं पूज्य आत्मा अट। बापदादा तो दुखी पिला मानकर डाकरा ସବୁବେଳେ ଶୁଣୁଛନ୍ତି, କିନ୍ତୁ ତୁମମାନଙ୍କ ପାଖରେ ସେମାନଙ୍କ ଡାକରାର ଶବ୍ଦ ପହଞ୍ଚିବା ଦରକାର। ତେଣୁ ଯେତେ ଯେତେ ତୁମେମାନେ ସମ୍ପୂର୍ଣ୍ଣ ପବିତ୍ର ଆତ୍ମା ହୋଇଯିବ, ଯଦିଓ ଏବେ ମଧ୍ୟ ହେଉଛ ଏବଂ ହୋଇଛ ମଧ୍ୟ, କିନ୍ତୁ ତା ସହିତ ଏବେ ସଂକଳ୍ପର ସେବାକୁ ଅଧିକ ବଢ଼ାଇବାକୁ ହେବ। ଆଜି ବିଶ୍ୱରେ ସୁଖ, ଶାନ୍ତି ଏବଂ ସନ୍ତୁଷ୍ଟତା ଆତ୍ମାମାନଙ୍କ ଭିତରେ କମି କମି ଯାଉଛି। ତେଣୁ ତୁମ ଭଳି ପରମାତ୍ମା ସ୍ନେହର ପାତ୍ର ଆତ୍ମାମାନଙ୍କୁ ଏବେ ସ୍ନେହର, ସନ୍ତୁଷ୍ଟତାର, ଖୁସିର ଆଞ୍ଜୁଳି ଦେବାର ଆବଶ୍ୟକତା ରହିଛି। ଦୁଃଖୀ ଆତ୍ମାମାନଙ୍କୁ ସୁଖର ଆଞ୍ଜୁଳି ଦେବାକୁ ହେବ। ଗୋଟିଏ ହେଲା ସଂକଳ୍ପର ସେବା ଦ୍ୱାରା ସକାଶ ଦିଅ, ଏବଂ ଦ୍ୱିତୀୟରେ ନିଜର ଚେହେରା ଏବଂ ଚାଲିଚଳନ ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କର। ଏବେ ଯେଉଁ ସବୁ ସେବା କରୁଛ ବା କରିଛ, ସେଥିରେ ବାପଦାଦା ଖୁସି ଅଛନ୍ତି ଯେ ଚାରିଆଡ଼େ ସେବାର ଉମଙ୍ଗ ଉତ୍ସାହ ରହିଛି। କିନ୍ତୁ ଏବେ ଆଉ ଗୋଟିଏ ସେବା ବାକି ରହିଛି। ଏବେ ପର୍ଯ୍ୟନ୍ତ ଏହିଭଳି ସମାଚାର ତ ଶୁଣାଯାଉଛି ଯେ ବ୍ରହ୍ମାକୁମାରୀମାନେ ମନୁଷ୍ୟ ଆତ୍ମାକୁ ଭଲ କରିଦେଇଛନ୍ତି। ଲୋକମାନଙ୍କ ଭିତରେ ଯେଉଁ ସବୁ ଅଶୁଦ୍ଧ ବ୍ୟବହାର ରହିଛି, ସେଥିରୁ ସେମାନେ ମୁକ୍ତ କରିଦେଉଛନ୍ତି। ସରକାର ମଧ୍ୟ ଯେଉଁଭଳି ଚାହୁଁଛି ଯେ ଯୁବାବର୍ଗକୁ ପରିବର୍ତ୍ତନ କରିବା ପାଇଁ, ସେହି ସେବା ମଧ୍ୟ ବହୁତ ଭଲ କରୁଛ। କିନ୍ତୁ ଏବେ ବାବା ଆସିଯାଇଛନ୍ତି, ପରମାତ୍ମା ଆସିଯାଇଛନ୍ତି। ପରମାତ୍ମା ହିଁ ଏହି ଜ୍ଞାନ ଦେଉଛନ୍ତି, ମୋର ପିତା ମୋତେ ସମ୍ପତ୍ତି ଦେବା ପାଇଁ ଆସିଯାଇଛନ୍ତି। ଏବେ ଏହିଭଳି ବାବାଙ୍କ ଆଡ଼କୁ ଦୃଷ୍ଟି ଯିବା ଦ୍ୱାରା ସେମାନଙ୍କୁ ମଧ୍ୟ ପରମାତ୍ମା ସ୍ନେହ ଏବଂ ପରମାତ୍ମାଙ୍କର ଆକର୍ଷଣ ଆକର୍ଷିତ କରିବ। ଭଲ ଭଲ କହିବା ତ ହୋଇଗଲାଣି, କିନ୍ତୁ ପରମାତ୍ମା ପିତାଙ୍କର ପ୍ରତ୍ୟକ୍ଷତା ସମସ୍ତଙ୍କୁ ଆକର୍ଷିତ କରି ଭଲ କରିଦେବ। ତେଣୁ ଏବେ ସମସ୍ତେ ବାବାଙ୍କୁ ଜାଣି ଯାଆନ୍ତୁ ଯେ ଆମେ ଯାହାଙ୍କୁ ମନେ ପକାଉଛୁ ସେ ଏବେ ଜ୍ଞାନ ଦେଉଛନ୍ତି, ତାଙ୍କଠାରୁ ଏବେ ସମ୍ପତ୍ତି ମିଳୁଛି। ତେଣୁ ଏବେ ନିଜର ମାନସିକ ସେବାର ଶକ୍ତି ଦ୍ୱାରା ସେମାନଙ୍କୁ ବାବାଙ୍କର ସମୀପକୁ ଆଣ। ନିଜର ଚେହେରା ଏବଂ ଚାଲିଚଳନ ଦ୍ୱାରା, ନିଜର ନୟନ ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କର। ତେଣୁ ଏବେ ପରସ୍ପର ମିଶି ଏହିଭଳି ଯୋଜନା କର। ବାପଦାଦା ଦେଖୁଛନ୍ତି ଯେ ଯେଉଁ ସବୁ ସେବାର ବିଧିଗୁଡ଼ିକ ବାପଦାଦା ସମୟ ଅନୁସାରେ ଦେଇଛନ୍ତି, ସେଗୁଡ଼ିକୁ ପିଲାମାନେ ବଡ଼ ବିଧିପୂର୍ବକ ଭାବରେ ତଥା ଉମଙ୍ଗ ଉତ୍ସାହର ସହିତ କରିଛନ୍ତି ଏବଂ ଏବେ ମଧ୍ୟ କରୁଛନ୍ତି। ଏଥିପାଇଁ ବାପଦାଦା ପିଲାମାନଙ୍କୁ ପଦ୍ମା ପଦ୍ମଗୁଣ ଅଭିନନ୍ଦନ ମଧ୍ୟ ଦେଉଛନ୍ତି। ଏବେ କେବଳ ଏଥିରେ ଏହି କଥା ଯୋଡ଼ି ଦିଅ ଯେ ଭଗବାନ ଏବେ ସମ୍ପତ୍ତି ଦେଉଛନ୍ତି, ଯଦି ଏବେ ନ ନେବ ତେବେ ଆଉ କେବେ ନେବ? ତେଣୁ ବାବାଙ୍କୁ ଦୁନିଆର ଦୁଃଖ ଅଶାନ୍ତିର ବାତାବରଣକୁ ଦେଖି ପିଲାମାନଙ୍କ ଉପରେ ଦୟା ଆସୁଛି, ଏବଂ ବାବାଙ୍କ ସହିତ ତୁମେମାନେ ମଧ୍ୟ ଜାଣିଛ ଯେ ଏସବୁ ତ ଅତି ଆଡ଼କୁ ନିଶ୍ଚିତ ଯିବ, କାରଣ ଅତି ନ ହେବା ପର୍ଯ୍ୟନ୍ତ ଅନ୍ତ ସମୟ ଆସିପାରିବ ନାହିଁ। ଏହିଭଳି ସମୟରେ ଆତ୍ମାମାନଙ୍କୁ ଏହି କଥା ଅନୁଭବ କରାଓ, କେବଳ ଶୁଣାଓ ନାହିଁ କିନ୍ତୁ ଅନୁଭବ କରାଓ ଯେ ଭଗବାନ ଏବେ ସମ୍ପତ୍ତି ଦେଉଛନ୍ତି। ତୁମେମାନେ ମଧ୍ୟ ଏହି କଥା ପଚାରୁଛ ନା, ବାବାଙ୍କର ପ୍ରତ୍ୟକ୍ଷତା କେବେ ଏବଂ କିପରି ହେବ? ତେବେ ଏବେ ପର୍ଯ୍ୟନ୍ତ ସେମାନେ ବ୍ରହ୍ମାକୁମାରୀମାନଙ୍କ ପର୍ଯ୍ୟନ୍ତ ହିଁ ପାଖରେ ପହଞ୍ଚିଛନ୍ତି, କିନ୍ତୁ ବ୍ରହ୍ମାକୁମାରୀମାନଙ୍କୁ ଶିଖାଇବାବାଲା କିଏ, ଏହି ବ୍ରହ୍ମାକୁମାର କୁମାରୀମାନଙ୍କର ଦାତା କିଏ, ଏହିଭଳି ଏବେ ସମୟକୁ ସମୀପକୁ ଅର୍ଥାତ୍ ପାଖେ ଆଣିବାକୁ ହେବ, ଅର୍ଥାତ୍ ସମାପ୍ତିର କାର୍ଯ୍ୟ କରିବାକୁ ହେବ। କିନ୍ତୁ ଏହି ସମାପ୍ତିକୁ ମଧ୍ୟ ପାଖେ ଆଣିବାଲା କିଏ? ସମସ୍ତେ ଭାବୁଛନ୍ତି ମୁଁ ହିଁ ନିମିତ୍ତ ଅଟେ। ବାବା ହିଁ ଏହି ଦାୟିତ୍ୱ ନିଜ ସହିତ ପିଲାମାନଙ୍କୁ ମଧ୍ୟ ଦେଇଛନ୍ତି। ସନ୍ ସୋର୍ସ ଫାଦର ଅର୍ଥାତ୍ ପୁତ୍ର ଦ୍ୱାରା ପିତାଙ୍କର ପ୍ରତ୍ୟକ୍ଷତା ହୋଇଥାଏ। କେହି କେହି ପିଲା ଯେତେବେଳେ ବାବାଙ୍କୁ ଜାଣି ଯାଆନ୍ତି, ଦେଖ ତୁମେମାନେ ଯେତେବେଳେ ବାବାଙ୍କୁ ଜାଣିଗଲ ସେତେବେଳେ କ'ଣ କରିଲ? ଚିହ୍ନିଗଲ, ଜାଣିଗଲ, ତେଣୁ ସନ୍ତାନ ହୋଇ ସମ୍ପତ୍ତିର ଅଧିକାରୀ ହୋଇଗଲ। ତେଣୁ ଏବେ ସମ୍ପତ୍ତି ନେବାବାଲା ଆତ୍ମାମାନଙ୍କର ଧାଡ଼ି ଲାଗିଯିବା ଦରକାର। କିନ୍ତୁ ଏହି ଧାଡ଼ି ଲାଗିବା ଅଟକି ରହିଛି କାହିଁକି? କାହିଁକି ନା କେହି କେହି ପିଲା ଏବେ ମଧ୍ୟ ନିଜର ବ୍ୟର୍ଥ ସଂକଳ୍ପର ଲମ୍ବା ଧାଡ଼ିକୁ ସମାପ୍ତ କରିବାରେ ଲାଗି ରହିଛନ୍ତି। କାହିଁକି, କ'ଣ, କିପରି ଆଦି ଆଦି ଏବେ କେବଳ ଏହିଭଳି ବ୍ୟର୍ଥକୁ ସମାପ୍ତ କରିବାରେ ସମୟ ଲଗାଉଛନ୍ତି, କିନ୍ତୁ ବ୍ୟର୍ଥ ସମାପ୍ତ ହୋଇନାହିଁ, ବରଂ ସମର୍ଥ ହେବାରେ ବାଧା ସୃଷ୍ଟି କରୁଛି। ଆଜି ବାପଦାଦା ବ୍ୟର୍ଥ ସଂକଳ୍ପର ସମାପ୍ତି କରିବା ପାଇଁ ଚାରିଆଡ଼ର ସମସ୍ତ ପିଲାମାନଙ୍କୁ ସାହସ ଦେଉଛନ୍ତି ଯେ ଏବେଠାରୁ ବ୍ୟର୍ଥକୁ ସମାପ୍ତ କରି ସଦା ସମର୍ଥ ହୋଇ ସମସ୍ତଙ୍କୁ ସମର୍ଥ କର। କେବଳ ସନ୍ଦେଶ ଦିଅ ନାହିଁ, କିନ୍ତୁ ସମର୍ଥ କର, ନିଜେ ସମର୍ଥ ହୁଅ ଏବଂ ଅନ୍ୟମାନଙ୍କୁ କର। ଏବେ ବ୍ୟର୍ଥ ସଂକଳ୍ପର ସମାପ୍ତି ଦିବସ ପାଳନ କର। କ'ଣ ହୋଇପାରିବ ତ? ଜାଣୁଛ ତ ବ୍ୟର୍ଥ ସଂକଳ୍ପ ନିଜର ମଧ୍ୟ କ୍ଷତି କରୁଛି, ସମୟକୁ ମଧ୍ୟ ନଷ୍ଟ କରିଦେଉଛି। ଚେହେରାରେ ସର୍ବଦା ଖୁସିବାସିଆ ତଥା ସୌଭାଗ୍ୟଶାଳୀ ହେବାର ଅନୁଭବକୁ କମ୍ କରାଇ ଦେଉଛି। ସେଥିପାଇଁ ଏବେ ସମାପ୍ତିର ସମୟକୁ ସମୀପକୁ ଆଣିବାକୁ ହେବ। କାହାକୁ? ତୁମମାନଙ୍କୁ ନା, ଯେଉଁମାନେ ଭାବୁଛ ଯେ ଯେବେ ସମାପ୍ତିର ସମୟକୁ ପାଖେଇ ଆଣିବାକୁ ହେବ, ସେଥିପାଇଁ ବ୍ୟର୍ଥକୁ ସମାପ୍ତ କରିବାକୁ ହିଁ ପଡ଼ିବ, କରିବାକୁ ପଡ଼ିବ ନୁହେଁ, କରିବାକୁ ହିଁ ପଡ଼ିବ, ସ୍ୱପ୍ନରେ ମଧ୍ୟ ଆସିବ ନାହିଁ, ସଂକଳ୍ପର କଥା ଛାଡ଼ିଦିଅ, କିନ୍ତୁ ସ୍ୱପ୍ନରେ ମଧ୍ୟ ଆସିବ ନାହିଁ। ଯେଉଁ ପିଲାମାନେ ନିଜକୁ ଏଭଳି ସାହସୀ ମନେ କରୁଛନ୍ତି ସେମାନେ ହାତ ଉଠା, ମନର ହାତ ଉଠାଉଛ ତ? ଶରୀରର ହାତ ଉଠାଇବା ତ ବହୁତ ସହଜ, କିନ୍ତୁ ମନର ହାତ ଉଠାଉଛ ତ? ଯେଉଁମାନେ ମନର ହାତ ଉଠାଉଛ ସେମାନେ ହାତ ଉଠାଅ, ମନର ଦାତା ତ? ଆଚ୍ଛା, ଏବେ ବାପଦାଦା ସବୁ ପିଲାଙ୍କୁ ଏହି ବରଦାନ ଦେଉଛନ୍ତି, ତୁମେ ସମସ୍ତେ ଆଗାମୀ ନୂଆ ଦୁନିଆରେ 21 ଜନ୍ମ ପର୍ଯ୍ୟନ୍ତ ସଦା ସୁଖୀ ରହିବ, କୌଣସି ମେହନତ କରିବ ନାହିଁ, ଦୁନିଆର ଜଞ୍ଜାଳ ଭିତରେ ମଧ୍ୟ ପଡ଼ିବ ନାହିଁ, ଯାହା ସବୁ ଜୀବନ ପାଇଁ ଦରକାର, ଶରୀର ମନ ଧନ ସବୁକିଛି ମିଳିଯିବ, ଶରୀର ସୁସ୍ଥ ମନ ଖୁସି ଧନ ମଧ୍ୟ ଅସରନ୍ତି, ଏସବୁ ତୁମ ପାଇଁ 21 ଜନ୍ମର ଗ୍ୟାରେଣ୍ଟି ରହିଛି। ଆଚ୍ଛା, ଆଜିକାଲିର ଦୁନିଆ ହିସାବରେ ତ ପରିସ୍ଥିତି ବହୁତ ବଦଳିବାରେ ଲାଗିଛି, ସରକାରଙ୍କର ନିୟମ କାନୁନ ମଧ୍ୟ ବହୁତ ବଦଳିବ, ମନୁଷ୍ୟମାନଙ୍କର ମନୋଭାବ ମଧ୍ୟ ବଦଳିଯିବ, ତେଣୁ ସମସ୍ତଙ୍କର ଜୀବନରେ ବ୍ୟର୍ଥ କଥାଗୁଡ଼ିକ ତ ନିଶ୍ଚିତ ଆସିବ, ତେଣୁ ବ୍ୟର୍ଥକୁ ସମାପ୍ତ କରିବା ପାଇଁ ସମର୍ଥ ସଂକଳ୍ପ ଦରକାର, ୱେଷ୍ଟକୁ ସମାପ୍ତ କରିବା ପାଇଁ ବେଷ୍ଟ ସଂକଳ୍ପ ଦରକାର। ତେଣୁ ପ୍ରତିଦିନର ମୁରଲୀରେ ଯେଉଁ ବରଦାନ ସ୍ଲୋଗାନ ଆସୁଛି ତାକୁ ଶୁଣ, ଏହି ବରଦାନ ହିଁ ଶ୍ରେଷ୍ଠ ସଂକଳ୍ପ ଅଟେ। ଯେତେବେଳେ ବ୍ୟର୍ଥ ସଂକଳ୍ପ ଆସୁଛି ସେତେବେଳେ ମନକୁ ଶ୍ରେଷ୍ଠ ସଂକଳ୍ପ ଦରକାର, କାହିଁକି ନା ମନ କେବେ ବି ଖାଲି ରହିପାରିବ ନାହିଁ, ମନକୁ କିଛି ନା କିଛି ସଂକଳ୍ପ ଦରକାର। ତେଣୁ ବ୍ୟର୍ଥରୂପକ ୱେଷ୍ଟ ସଂକଳ୍ପକୁ ବେଷ୍ଟ ଅର୍ଥାତ୍ ଶ୍ରେଷ୍ଠ କରିବା ପାଇଁ ତୁମମାନଙ୍କୁ ଏହି ବରଦାନ ଏବଂ ସ୍ଲୋଗାନ ଇତ୍ୟାଦିର ଶବ୍ଦଗୁଡ଼ିକ ମନକୁ ପରିବର୍ତ୍ତନ କରିବା ପାଇଁ ଆବଶ୍ୟକ। ଦ୍ୱିତୀୟରେ, ଅମୃତ ବେଳାରେ ଯେତେବେଳେ ଆଖି ଖୋଲୁଛ ପ୍ରଥମେ ପ୍ରଥମେ ଶିବ ବାବାଙ୍କୁ ଗୁଡ୍ ମର୍ଣ୍ଣିଂ କରିପାରିବ ତ? ଦେଖ, କଥାରେ ଅଛି ସାରା ଦିନ ଭିତରେ ଯଦି କୌଣସି ଭଲ ଲୋକର ମୁହଁ ଦେଖିଥାନ୍ତି ତେବେ ଦିନଟି ଭଲରେ ବିତିଥାଏ, ଯଦି କୌଣସି ଖରାପ ଲୋକର ମୁହଁ ଦେଖିଥାନ୍ତି ତେବେ କ'ଣ କୁହନ୍ତି? କୁହନ୍ତି, କେଜାଣି ସକାଳୁ କାହା ମୁହଁ ଦେଖିଥିଲି ଯାହାକି ସାରାଦିନ ଖରାପରେ ଗଲା। ତେଣୁ ସବୁଠାରୁ ଭଲରୁ ଭଲ କିଏ? ଶିବ ବାବା। ଶିବ ବାବାଙ୍କ ସହିତ ସ୍ନେହ ଅଛି ନା, ତେଣୁ ଆଖି ଖୋଲିବା ମାତ୍ରକେ ଶିବ ବାବା ଗୁଡ୍ ମର୍ଣ୍ଣିଂ, ଏବଂ ରାତିରେ ଆଖି ବନ୍ଦ କରିବା ସମୟରେ ଯେତେବେଳେ ବିଛଣା ଉପରକୁ ଯାଉଛ ସେତେବେଳେ ମଧ୍ୟ ଶିବ ବାବା ଗୁଡ୍ ନାଇଟ୍ କୁହ, ଏହା ତ ସହଜ କଥା ନା, ତାହେଲେ ସାରାଦିନ ତୁମର ଭଲରେ ବିତିବ, କାହିଁକି ନା ଶୁଭ ସଂକଳ୍ପ ମଧ୍ୟ ନେଲ ନା, ବରଦାନ ମଧ୍ୟ ଶୁଣି ନେଲ, ତେଣୁ ଏହିଭଳି କର। ତୁମମାନଙ୍କ ପ୍ରତି ଶିବ ବାବାଙ୍କର ସ୍ନେହ ଅଛି ନା, ତେଣୁ ଏହିଭଳି କରିବା ଦ୍ୱାରା ତୁମେମାନେ ଆହୁରି ଆଗକୁ ବଢି ବଢି ଚାଲିବ, ନିଜର ଏହି ଜୀବନରେ ମଧ୍ୟ ଖୁସିର ଅନୁଭବ କରିବ, କେବେ ବି ଦୁଃଖର ଢେଉ ଆସିବ ନାହିଁ। ତେବେ କ'ଣ ମଞ୍ଜୁରୁ ଅଟେ ତ? ମଞ୍ଜୁର ଅଟେ ତ? କେବଳ ସହଜ ଯୋଗୀ ହୁଅ, ବାସ୍। ମୋ ଆତ୍ମା ଅଟେ, ଶିବ ବାବାଙ୍କର ସନ୍ତାନ ଅଟେ, ବାସ୍। ଏହାକୁ କୁହାଯାଏ ସହଜ ଯୋଗୀ। ଚାଲିବା ବୁଲିବା ସମୟରେ ଏହି କଥା ମନେ ପକାଅ ଯେ ମୁଁ ଆତ୍ମା ଶିବ ବାବାଙ୍କର ସନ୍ତାନ ଅଟେ, କେବଳ ଏତିକି ତ ମନେ ପକାଇ ପାରିବ ନା? ବହୁତ ଭଲ କଥା। ତୁମେମାନେ ଯିଏକି ୱାରିସ ଅର୍ଥାତ୍ ଉତ୍ତରାଧିକାରୀ ମଧ୍ୟ ଅଟ, ଏବଂ ଏଠାରେ ଉତ୍ତରାଧିକାରୀ ହେବାବାଲା ମଧ୍ୟ ଅଛନ୍ତି, ଯେଉଁମାନେ ନିଜକୁ ବାପଦାଦାଙ୍କର ପକ୍କା ୱାରିସ ଭାବୁଛନ୍ତି ସେମାନେ ହାତ ଉଠାଅ। କ'ଣ ୱାରିସ ତ? ଭିଆଇପି ମାନେ ମଧ୍ୟ ସମସ୍ତେ ହାତ ଉଠାଉଛନ୍ତି, ତାଳି ତ ବଜାଅ। ଆଚ୍ଛା, ଏବେ ସବୁ ୱାରିସ କ୍ୱାଲିଟି ଆତ୍ମାମାନେ ଏହି ସଂକଳ୍ପକୁ ଆଜିଠାରୁ ଦୃଢ କରିବ, ଏବଂ ବାପଦାଦାଙ୍କୁ ଏହି ସଂକଳ୍ପ ଦେବ ଯେ ଆମେ ଏବେଠାରୁ, କେବେଠାରୁ ନୁହେଁ, ଏବେଠାରୁ ହିଁ ବ୍ୟର୍ଥ ସଂକଳ୍ପକୁ ସମାପ୍ତ ନିଶ୍ଚିତ କରିବୁ। କ'ଣ ମଞ୍ଜୁର ତ? ମଞ୍ଜୁର ତ? ତେବେ ହାତ ଉଠାଅ। ତେବେ ଦୁଇଟି କାମ ରହିଲା, ଗୋଟିଏ ହେଲା ସର୍ବଦା ସମର୍ଥ ହେବା, ଏବଂ ଦ୍ୱିତୀୟରେ ହେଲା ସମର୍ଥ ସମୟକୁ ପାଖେଇ ଆଣିବା, କାହିଁକି ନା ବାପଦାଦାଙ୍କ ପାଖରେ ଭକ୍ତମାନଙ୍କର ଡାକରା ଏବଂ ଦୁଃଖଭରା ଚିତ୍କାର ବହୁତ ଶୁଣିବାକୁ ମିଳୁଛି, କିଏ ଜାଣେ ତୁମମାନଙ୍କୁ କାହିଁକି ଶୁଭୁନାହିଁ। ବାପଦାଦା ଯେତେବେଳେ ଏହିଭଳି ଶୁଣୁଛନ୍ତି, ଯେଉଁମାନେ କି ନିଜକୁ ଉତ୍ତରାଧିକାରୀ ମନେ କରୁଛନ୍ତି ଅର୍ଥାତ୍ ସମ୍ପତ୍ତି ନେବାବାଲା ଅଟନ୍ତି, ସେମାନେ ଅନ୍ୟମାନଙ୍କୁ ସମ୍ପତ୍ତି କିପରି ପ୍ରାପ୍ତ କରାଇବୁ, ତାଙ୍କ ଉପରେ ଦୟା ଆସିବା ଦରକାର, କିନ୍ତୁ ଦୟା କାହିଁକି ଲାଗୁନାହିଁ? ବୈରାଗ୍ୟ, ବେହଦର ବୈରାଗ୍ୟ ଏବଂ ଦୟା ଲାଗିବା ଦରକାର। ତେଣୁ ଛୋଟ ଛୋଟ କଥାରେ ଅର୍ଥାତ୍ କାହିଁକି କ'ଣର ଧାଡ଼ିରେ ସମୟ ଦିଅ ନାହିଁ। ଏବେ ହେ ବାପଦାଦାଙ୍କର ଶିଖିଲ ଦେ ପଦ୍ମା ପଦ୍ମ ବରଦାନର ବରଦାନୀ ପିଲାମାନେ, ନିଜର ସଂକଳ୍ପକୁ ଦୃଢ଼ କର, ବାବା କହୁଛନ୍ତି, ହେ ବାପ ଦାଦାଙ୍କର ଶିଖିଲ ଦେ ପଦ୍ମା ପଦ୍ମ ବରଦାନର ବରଦାନୀ ପିଲାମାନେ, ନିଜର ସଂକଳ୍ପକୁ ଦୃଢ଼ କର ଏବଂ ଦୃଢ଼ତାର ଚାବି ଲଗାଓ। କର୍ମଯୋଗୀ ହୁଅ, ତୁମେମାନେ କର୍ମଯୋଗୀ ଜୀବନବାଲା ଅଟ। ଜୀବନ ସଦାକାଳର ହୋଇଥାଏ, କେବେ କେବେର ନୁହେଁ। ତେଣୁ ଏବେ ନିଜର ଦୟାଳୁ କୃପାଳୁ ଦୁଃଖହର୍ତ୍ତା ସୁଖଦାତାର ସ୍ୱରୂପକୁ ଜାଗ୍ରତ କର। ବାପଦାଦା ବହୁତ କାଳରୁ ଅଚାନକର ସମୟ ବିଷୟରେ କହି ଆସୁଛନ୍ତି, ତେଣୁ ଅଚାନକ ପୂର୍ବରୁ ପ୍ରଥମେ ଭକ୍ତମାନଙ୍କର ଡାକରା ତ ପୂରଣ କର, ଶୁଣ। ଦୁଃଖୀମାନଙ୍କର ଦୁଃଖର ଶବ୍ଦ ତ ଶୁଣ। ଏବେ ଛୋଟବଡ଼ ସମସ୍ତେ ବିଶ୍ୱ ପରିବର୍ତ୍ତକ, ବିଶ୍ୱର ଦୁଃଖକୁ ପରିବର୍ତ୍ତନ କରି ସୁଖର ଦୁନିଆ ଆଣିବା ବାଲା, ନିଜକୁ ଦାୟିତ୍ୱ ସମ୍ପନ୍ନ ମନେ କର। ବାପଦାଦାଙ୍କର ଏହିଭଳି ଯିବା ଆସିବା କରିବା ମଧ୍ୟ କେତେଦିନ ଚାଲିବ, ସେଥିପାଇଁ ସବୁକିଛି ଅଚାନକ ହେବ। ତେଣୁ ଏବେ ହେ ୱାରିସ୍ କ୍ୱାଲିଟି ଆତ୍ମାମାନେ, ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର ସମ୍ପତ୍ତି ପ୍ରାପ୍ତ କର, ନିଜର ଦୟାଳୁ ହେବାର ପାଠ କର। ଏମିତି ଭାବ ନାହିଁ ଯେ କେବେ ହେବ, ଅଚାନକ ହିଁ ହେବ। ସେଥିପାଇଁ ବ୍ୟର୍ଥକୁ ସମାପ୍ତ କରିବାକୁ ହିଁ ପଡ଼ିବ, ହୋଇଯିବ ନାହିଁ କରିବାକୁ ହିଁ ପଡ଼ିବ। ବାପଦାଦା ସମସ୍ତଙ୍କର କର୍ମର ଗତିକୁ ଚେକ୍ କରି ଫଳାଫଳ ଦେଖୁଥିଲେ, ପୁରୁଷାର୍ଥର ଗତିକୁ ମଧ୍ୟ ଚେକ୍ କରୁଥିଲେ। କେତେ ସବୁ ସମ୍ପତ୍ତି ଜମା କରିଛନ୍ତି ତାର ଖାତାକୁ ମଧ୍ୟ ଚେକ୍ କରୁଥିଲେ। ତେବେ ଫଳାଫଳ ରୂପରେ କ'ଣ ଦେଖିଥିବେ? ଜମା କରିବାର ପୁରୁଷାର୍ଥ ବହୁତ ଭଲ କରୁଛନ୍ତି, କିନ୍ତୁ ଯାହା ଜମା କରୁଛ ସେଥିରେ ପ୍ରାପ୍ତିର ପରିମାଣ ଭିନ୍ନ ଭିନ୍ନ ଅଟେ। ଯେତିକି ଜମା କରୁଛ ବୋଲି ଭାବୁଛ ଜମା ତ ହେଉଛି, କମ୍ ବେଶୀ ହିସାବରେ ହେଉଛି, ଅଳ୍ପ ଜମା ହେଉଛି, ସଦାକାଳ ପାଇଁ ଜମା ହେଉନାହିଁ। ଯେତିକି କରୁଛ ସେହି ଅନୁସାରେ ସଦାକାଳ ପାଇଁ ଜମା ହେବାରେ ଫରକ ରହିଛି। ଏଥିପାଇଁ ବାପଦାଦା ଏବେ ଗୋଟିଏ ଗୋଟିଏ ସଂକଳ୍ପ ଉପରେ ଦୃଢ଼ ସଂକଳ୍ପ କରାଉଛନ୍ତି। କ୍ରୋଧ ଉପରେ ସଂକଳ୍ପ କରାଇଲେ ଯେ ମନ ଭିତରେ ମଧ୍ୟ କାହା ପ୍ରତି ହଲଚଲ ନ ଆସୁ, କାହିଁକି କ'ଣ ନ ଆସୁ, କିନ୍ତୁ ମୁଖରେ ତ କେହି କେହି ବହୁତ ଭଲ କଣ୍ଟ୍ରୋଲ ରଖୁଛନ୍ତି, କିନ୍ତୁ ମନ ଭିତରେ କିଛି କିଛି ଚାଲୁଛି, ସମାପ୍ତ କରିବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି। ତେଣୁ ବାପଦାଦା ମଧ୍ୟ ଖୁସି ଅଛନ୍ତି ଯେ ସେଥିପ୍ରତି ଧ୍ୟାନ ତ ଦେଉଛନ୍ତି, ବୁଝି ସାରିଲେଣି ଏଥିରେ ମୋର ହିଁ କ୍ଷତି ହେଉଛି, ବୁଝିଲ ତ। ଆଚ୍ଛା, ଏବେ ଚାରିଆଡ଼ର ପରମାତ୍ମା ପ୍ରେମୀ ପିଲାମାନଙ୍କୁ, ଯେଉଁମାନେ ସଦାସର୍ବଦା ବାବାଙ୍କର ସ୍ନେହରେ ଉଡ଼ି ଚାଲିଛନ୍ତି, ତୀବ୍ର ପୁରୁଷାର୍ଥୀ ଅଟନ୍ତି ଏବଂ ସେବାରେ ମଧ୍ୟ ନିର୍ବିଘ୍ନ ସଚ୍ଚା ସେବାଧାରୀ ଅଟନ୍ତି, ଏହିଭଳି ଚାରିଆଡ଼ର ପିଲାମାନଙ୍କୁ ବାପଦାଦା ମଧ୍ୟ ଦେଖୁଛନ୍ତି। ତା ସହିତ ଦୂରବାଲାଙ୍କୁ ମଧ୍ୟ ଦେଖୁଛନ୍ତି ଏବଂ ଏଠାରେ ଶାନ୍ତିବନରେ ମଧ୍ୟ ଯେଉଁମାନେ ଜାଗା ଜାଗାମାନଙ୍କରେ ବସି ପରଦାରେ ଦେଖୁଛନ୍ତି, ଶୁଣୁଛନ୍ତି, ସେହି ସମସ୍ତ ପିଲାମାନଙ୍କୁ ବାପଦାଦା ସବୁଦିନ ପାଇଁ ଖୁସିରେ ରୁହ ଏବଂ ଖୁସି ବାଣ୍ଟ ଏହି ବରଦାନ ଦେଉଛନ୍ତି। ଖୁସିବାସିଆ ଚେହେରା, କେହି ବି ତୁମର ଚେହେରାକୁ ଦେଖି ଖୁସି ହୋଇଯାଉ। ବ୍ୟକ୍ତି କିପରି ବି ହୋଇଥାଉ, କିନ୍ତୁ ତୁମମାନଙ୍କର ଖୁସିବାସିଆ ଚେହେରାକୁ ଦେଖି ସେ ମଧ୍ୟ ଖୁସି ହୋଇଯାଉ। ଏହିଭଳି ବରଦାନ ଚାରିଆଡ଼ର ପିଲାମାନଙ୍କୁ, ଯେଉଁମାନେ ସମ୍ମୁଖରେ ବସିଛନ୍ତି ସମସ୍ତଙ୍କୁ ଏହି ବରଦାନ ଦିଆଯାଉଛି। କେବେ ବି ଝାଉଁଳି ପଡ଼ିଥିବା ଚେହେରା ନ ହେଉ, ଯଦି ତୁମେମାନେ ମଧ୍ୟ ଝାଉଁଳିବ ତେବେ ବିଶ୍ୱର ଅବସ୍ଥା କ'ଣ ହେବ? ତୁମମାନଙ୍କର ସର୍ବଦା ଖୁସିବାସିଆ ଚେହେରା ଏବଂ ଖୁସିବାସିଆ ଚାଲିଚଳନରେ ରହିବାକୁ ହିଁ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ ସେହିଭଳି କରିବାକୁ ହେବ। ଏହିଭଳି ସମସ୍ତ ତୀବ୍ର ପୁରୁଷାର୍ଥୀ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ମିଠା ମିଠା ପିଲାମାନଙ୍କୁ ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ 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 ବାବା। ଆଜିର ବରଦାନ ନିଜର ମୁହୂର୍ତ୍ତ ଦ୍ୱାରା ପିତା ଏବଂ ଶିକ୍ଷକଙ୍କର ସୁରତକୁ ଅର୍ଥାତ୍ ରୂପକୁ ପ୍ରତ୍ୟକ୍ଷ କରୁଥିବା ଅନୁଭବୀ ମୁହୂର୍ତ୍ତ ଭବ। ନିଜର ମୁହୂର୍ତ୍ତ ଦ୍ୱାରା ପିତା ଏବଂ ଶିକ୍ଷକଙ୍କର ସୁରତକୁ ଅର୍ଥାତ୍ ରୂପକୁ ପ୍ରତ୍ୟକ୍ଷ କରୁଥିବା ଅନୁଭବୀ ମୁହୂର୍ତ୍ତ ଭବ। ନିଜର ଅସଲି ସ୍ଥିତିରେ ରହିବା ଏହା ହିଁ ହେଉଛି ଯୋଗର ଯାତ୍ରା। ମୋ ଝିଅ ଅଟେ ଯାହାର ସେହି ସ୍ଥିତିରେ ସ୍ଥିତ ରୁହ। ନିଜର ଏହି ଅସଲି ସ୍ୱରୂପର ନିଶ୍ଚୟ ଏବଂ ଅନେକ ଥର ବିଜୟୀ ହେବାର ସ୍ମୃତି ଦ୍ୱାରା ସର୍ବଦା ନିଶାଯୁକ୍ତ ସ୍ଥିତିର ସାଗରରେ ଲହଡ଼ି ଭାଙ୍ଗୁଥାଅ। ଯେହେତୁ ତୁମେମାନେ ସୁଖଦାତାଙ୍କର ସନ୍ତାନ ଅଟ, ତେଣୁ ଦୁଃଖର ଲହଡ଼ି ତୁମ ପାଖକୁ କିପରି ଆସିପାରିବ? ସର୍ବଶକ୍ତିମାନ ପିତାଙ୍କର ସନ୍ତାନ ଶକ୍ତିହୀନ କିପରି ହୋଇପାରିବେ? ଯଦି ଏହିଭଳି ସ୍ଥିତିର ଅନୁଭବରେ ରହିବ ତେବେ ତୁମମାନଙ୍କର ମୂର୍ତ୍ତି ଦ୍ୱାରା ଅର୍ଥାତ୍ ଚେହେରା ଦ୍ୱାରା ପିତା ବା ଶିକ୍ଷକଙ୍କର ରୂପ ସ୍ୱତଃ ହିଁ ପ୍ରତ୍ୟକ୍ଷ ହୋଇଯିବ। ଆଚ୍ଛା, ଆଜିର ସ୍ଲୋଗାନ, ସତ୍ୟବାଦୀ ତାଙ୍କୁ କୁହାଯିବ ଯାହାଙ୍କର ଚେହେରା ଏବଂ ଚାଲିଚଳନରେ ଦିବ୍ୟତା ଥିବ। ସତ୍ୟବାଦୀ ତାଙ୍କୁ କୁହାଯିବ ଯାହାଙ୍କର ଚେହେରା ଏବଂ ଚାଲିଚଳନରେ ଦିବ୍ୟତା ଥିବ। ଅବ୍ୟକ୍ତ ଇସାରା ଏହି ମାସର ଥିମ୍ ସର୍ବଦା ଅଚଳ ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର। ଆଜିର ପଏଣ୍ଟ ଯେତେବେଳେ ତୁମେ ପିଲାମାନେ ନିଜର ଏହି କୋଠି ସିଂହାସନ ଉପରେ ଅକାଳ ମୂରତିରେ ସ୍ଥିତ ହୋଇଯିବ ସେତେବେଳେ ଏକରସ ସ୍ଥିତିର ସିଂହାସନ ଉପରେ ଏବଂ ବାପଦାଦାଙ୍କର ଦିଲରୂପୀ ସିଂହାସନ ଉପରେ ବିରାଜମାନ ହୋଇପାରିବ। ଯେତେବେଳେ ଏହି ଦୈବୀ ସଂଗଠନର ମୂରତରେ ଏକର ସ୍ଥିତି ପ୍ରତ୍ୟକ୍ଷ ରୂପରେ ସାକ୍ଷାତକାର ହେବ ସେତେବେଳେ ହିଁ ବାପଦାଦାଙ୍କର ପ୍ରତ୍ୟକ୍ଷତାର ସମୟ ପାଖେଇ ଆସିବ। ଏଥିପାଇଁ ସମସ୍ତଙ୍କୁ ବାପଦାଦାଙ୍କର ସଂସ୍କାର ସହିତ ନିଜର ସଂସ୍କାରକୁ ସମାନ କରିବା ପାଇଁ ହେବ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।